हरे कृष्ण 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 हरे हरे, हरे राम 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 हरे हरे।
भागवत धर्म को ठीक भावे उपस्थापन करना कि चिंता कर से कथा को गुरुदेव मत समर्थन कले कहे यथा धर्म दया सार्था ए मुनिवर तमे मुनिवर जहां कीर्तिता तमें जो भाव वेद पुराण मान कर धर्म अर्थ काम मुख्य को विस्तार भाव
ডাক্তার বার্তা আমরা সাধু বৈঠক আগে মেডিসিন। ଯେ ବ୍ୟାସରେ ଦେଖିଲେ ଅବଶ୍ୟ ପୁରୁଷଙ୍କ ତୁଳନା ଏଭଳି ଦେଖିଲେ ଭଗବାନ ପୂର୍ଣ୍ଣ ପୁରୁଷ ଥିଲେ, ତାଙ୍କର କୌଣସି ଅପୂର୍ଣ୍ଣତା ନାହିଁ, କୌଣସି ଆମ ସବୁ ବିଭିନ୍ନ ପ୍ରକାର ଅପୂର୍ଣ୍ଣତା ରହିଛି, ବହୁତ ପ୍ରକାର ଅପୂର୍ଣ୍ଣତା ରହିଛି, କିନ୍ତୁ ଭଗବାନ ପୂର୍ଣ୍ଣ, ଆମେ ଯଦି ଭଗବାନ ସହିତ ଗୁରୁତ୍ୱ ହୋଇଯିବା ଆମେ ମଧ୍ୟ ପୂର୍ଣ୍ଣ ହୋଇଯିବା, ଆମର କୌଣସି ଅପୂର୍ଣ୍ଣତା ରହିବ ନାହିଁ, ଭଗବାନଙ୍କ ସହିତ ଗୁରୁତ୍ୱ ନ ହେବାରୁ ଆମର ସବୁ ପ୍ରକାର ଅପୂର୍ଣ୍ଣତା ରହିଛି, ଭଗବାନ ପୂର୍ଣ୍ଣ ତୁମେ ଦେଖୁଛନ୍ତି ପୂର୍ଣ୍ଣ ପୁରୁଷ, କୌଣସି ଅପୂର୍ଣ୍ଣତା ନାହିଁ, କୌଣସି ଏଇଟା ଅସୁବିଧା ହେଇଗଲା ତାଙ୍କର ଏଇଟା ହେଇଗଲା ଏଇଟା ହେଇଗଲା କୌଣସି ନାହିଁ, ବହୁତ ବହୁତ କମ୍ପ୍ଲିଟ୍ ବହୁତ ପୂର୍ଣ୍ଣ ଭିତରେ ପୂର୍ଣ୍ଣ ଅବଶ୍ୟ ପୁରୁଷ ପୂର୍ଣ୍ଣ ମାୟାଙ୍କ ଯଦି ପାଞ୍ଚ ମାୟା ଏ ଅଧର୍ମ ଜୀବ ସମସ୍ତ ଜୀବମାନ ସହିତ ରଖିଛନ୍ତି ଆତ୍ମାନ ତୁଳନା ସେ ଜୀବମାନେ ହେଉଛନ୍ତି ପ୍ରକୃତରେ ଉନ୍ନତ କରୋପି ଯଦି ସେମାନେ ଉନ୍ନତ କିନ୍ତୁ ସେମାନେ ଭାବନ୍ତି ଆମେ ଏଇ ମାୟା ଏଇ ତ୍ରିଗୁଣାତ୍ମକ ଶରୀର ଏଇ ଶରୀର ବି ସେମାନେ ଭାବନ୍ତି ସେମାନେ ନିଜେ ଗଲି ତେଣୁ ମନଟା ଯାହା କରୁ ଯେ ତେଣୁ ସେ କ'ଣ କଲେ ଅବରୋଗ ଯେଉଁ ରହିଛନ୍ତି ଅନର୍ଥ ହେଉଛି ଅନର୍ଥ ଅବରୋଗ ହେଉଛି ଅନର୍ଥ ଏଇ ରୋଗକୁ ଦୂର କରିବା ପାଇଁ ଅନର୍ଥ ପଶୁ ସାକ୍ଷାତ ଯୋଗ ମଧ୍ୟ ଏଇ ଅନର୍ଥ ରୋଗ ଯୋଗ ମଧ୍ୟ ଭଗବାନ ଅଧ୍ୟ ଆମର ଇନ୍ଦ୍ରିୟମାନଙ୍କ ଉର୍ଦ୍ଧ୍ୱରେ ସେ ବା ଆମର ଇନ୍ଦ୍ରିୟମାନେ ଯାହାଙ୍କର ଅଧ ବା ନିମ୍ନରେ ରହିଯାଆନ୍ତି ସେ ହେଉଛି ଅଧ୍ୟ ଜାଣିପାରିବା ନାହିଁ ଏଥିପାଇଁ କୁହାଯାଇଛି ଅଧ ଶ୍ରୀ କୃଷ୍ଣ ନାମ ଆଦି ନାମ ଭାବେ ଗ୍ରାହ୍ୟ ମେନ୍ଦ୍ରେ ଶିବମୁଖେ ଇଚ୍ଛୁଆ ସ୍ୱୟଂ ଏକ ସ୍ମୃତି ଅଧ ଇଏ ଭଗବାନ ଏଭଳି ବସ୍ତୁ ଇନ୍ଦ୍ରିୟମାନଙ୍କର ଗ୍ରାହ୍ୟ ହେଇପାରିବ ନାହିଁ ଆମେ ଚକୁରୀ ଆମେ ଫିଟିପାରିବା ନାହିଁ କାନରେ ତାଙ୍କୁ ଶୁଣିପାରିବା ନାହିଁ ଇନ୍ଦ୍ରିୟମାନଙ୍କର ଆମେ ତାଙ୍କୁ ଗ୍ରାହ୍ୟ ନୁହେଁ ଇନ୍ଦ୍ରିୟମାନଙ୍କର ସେ ପ୍ରାପ୍ତ ହେଇପାରିବେ ନାହିଁ ତାହେଲେ ଆମେ ଯଦି ପ୍ରଶ୍ନ ହେବ ତାହେଲେ କାନରେ ଆମେ ତ ଭଗବାନଙ୍କୁ ଦର୍ଶନ କରିବା ନାହିଁ ଆଉ ତାହେଲେ କାହିଁକି କେବେ ଶୁଣିବା ତାହେଲେ ତା ପ୍ରଶ୍ନ ହେଇପାରେ ତାହେଲେ କ'ଣ ହେବ ତା ଭିତରେ କ'ଣ ହେବ ତା ପର ସବୁ ସେଟା କୁହାଯାଉ ତା ପର ଦ୍ୱାରା ହେଲା ସେବନ୍ମୁଖେ ଯିବା ଦେଉ ଆମେ ଯେତେବେଳେ ଏଇ ଇନ୍ଦ୍ରିୟମାନଙ୍କ ଦ୍ୱାରା ଭଗବାନଙ୍କ ସେବାରେ ନିଯୁକ୍ତ ରହିବା ସେଇ ତେଣୁ ଏଇସବୁ ଯେଉଁ ଇନ୍ଦ୍ରିୟ ସବୁ ଆମର ରହିଛନ୍ତି ଏସବୁ ଇନ୍ଦ୍ରିୟ ଆତ୍ମାର୍ଥେ ପ୍ରାକୃତ ଇନ୍ଦ୍ରିୟକୁ ଅପ୍ରାକୃତ ସ୍ତରକୁ ଯିବେ ସେତେବେଳେ ଆମେ ଭଗବାନ ବୁଝିପାରିବା ଭାରତ କହୁଛନ୍ତି ତେଣୁ ଭଗବାନଙ୍କୁ ଦର୍ଶନ କଲେ ଛଅ ମାସରେ ପାଞ୍ଚ ବର୍ଷର ପିଲା ପାଞ୍ଚ ବର୍ଷର ପିଲା ଯେଉଁ ଭୀମାତା କହିଦେଲେ ଭୀମାତା କହିଦେଲେ ଯେତେବେଳେ ପିତାଙ୍କ କୋଳରେ ବସିବା ପାଇଁ ଚାହୁଁଥିଲେ କଳ୍ପନା କରାଯାଇଛି ଉତ୍ତାନ ପାଦ ହେଉଛନ୍ତି ସ୍ୱାଭୁ ମମଙ୍କର ପୁତ୍ର ମୁଖ୍ୟ ପୁତ୍ର ଯେଉଁ ପୁତ୍ର ସେ ତାଙ୍କ ବିଷୟରେ ସଙ୍ଗେ ବର୍ଣ୍ଣନା କରାଯାଇଛି ବସିଛନ୍ତି ଗୁରୁକୁ ପତ୍ନୀ ଥିଲେ ଗୁରୁକୁ ଏବଂ ସୁନୀତି ସୁନୀତି ହେଉଛନ୍ତି ଜ୍ୟେଷ୍ଠ ପତ୍ନୀ ପତ୍ନୀ ଆଉ କନିଷ୍ଠା ପତ୍ନୀ ହେଉଛନ୍ତି ସୁନୀତି ସୁନୀତିକୁ ସେଠି ବହୁତ ଆଦର କରନ୍ତି ବହୁତ ଭଲ ପାଆନ୍ତି ଦୁଇ ଜଣଙ୍କ ପତ୍ନୀ ତାଙ୍କ ଦୁଇ ପୁତ୍ର ହେଇଛି ତାଙ୍କ ପୁତ୍ର ହେଉଛି ଧ୍ରୁବ ତାଙ୍କ ପୁତ୍ର ହେଉଛନ୍ତି ଉତ୍ତମ ତେଣୁ ଉତ୍ତମକୁ ପଳେଇ ବସିକି ବସିଛନ୍ତି ଧ୍ରୁବ ଚାହିଁଲା ପିତାଙ୍କ ପାଖାପାଖି ବୟସ ତେଣୁ ଧ୍ରୁବ ଚାହିଁଲା ପିତାଙ୍କ ପଳେଇ ବସିବା ପାଇଁ ସେହି ସବୁ ବିମାତା ବହୁତ ପ୍ରକାର ବହୁତ ପ୍ରକାର ବୀମା ଏଭଳି କଥା କହିଲେ ପୁରୁଷ ଗର୍ଭେତ୍ୱଙ୍କୁ ସାଧେ ଆତ୍ମାନ ଜନିଷ୍ଠ ଉପାସନ କହିଲେ ଆରେ ଧ୍ରୁବ ତୁ ଯଦି ଚାହୁଁଛୁ ସେ କହିଲେ ମୁଁ ଏଇଭଳି ବାହାଘର ଯାଉଛି ଭଗବାନ ଅନୁସାରେ ଯାଉଛି ସେ ଅନୁକୋଷ ଗୁଣାନ୍ଦମା ମୈତ୍ରୀ ସମାନ ଅନୁଚ୍ଛ ନ ତାପିଏ ଭୂଇଗତେ ତମର ସାନ ଭାଇ ତମ ତୁମ କୂଳରେ ପଶୁଳା ପୁଣା କରିବ କିଣାବେ ତାହା କିଛି ଦୋଷ କରୁନା ଯେଉଁମାନେ କୂଳରେ ଅଧିକା ରହିଛନ୍ତି ତାଙ୍କୁ ଦେଖିଲେ ଗୁଣାଧିକା ମୃଦମ ପୁରୁଷେ ତାଙ୍କୁ ଦେଖିଲେ କିମ୍ବା ଆନନ୍ଦିତ ହେବା କଥା ଗୁଣଧିକା ମୃଦମ ବିପ୍ତି ଅନୁକୋଷ ଗୁଣାନ୍ଦମା ଯେଉଁମାନେ ତମଠାରୁ ଗୁଣରେ ଅଧମ ସ୍ତରରେ ନିମ୍ନ ସ୍ତରରେ ଅଛନ୍ତି ତାକୁ କୃପା କରିବ ଅନୁକ୍ରୋଶ ଏବଂ ମୈତ୍ରୀ ସମାନ ଅନୁଚ୍ଛେ ତମର ସମାନ ସ୍ତର ଯେଉଁମାନେ ଅଛନ୍ତି ତାକୁ ମୈତ୍ରୀ ବା ପଣ୍ଡିତ ସ୍ଥାପିତ କରିବ ତାହେଲେ ନ ତାପି ଅତି ତାହେଲେ ତମେ ଆଉ ତା ଉପରେ ପ୍ରଭୁତ କର ନାହିଁ କିନ୍ତୁ ଆମର ଯେଉଁ କୋରଟା ହେଉଛି ଏଭି କ୍ରୀଡ଼ା ଇଣ୍ଟରନାଟ ଟ୍ରାଇବ ରିଜାଟ ଥ୍ରୀ କଲେ ସବୁ ନେଟ୍ରାଟ ଟୁଲେଖ ଆମର ଯେଉଁମାନେ ଗୁଣରେ ଅଧିକାର ଅଛନ୍ତି ତାଙ୍କୁ ଦେଖିଲେ ଆମକୁ ଇର୍ଷା ଆସିବ ଏଭି ଆମର ଯେଉଁମାନେ ନିମ୍ନରେ ଅଛନ୍ତି ତାଙ୍କୁ ଦେଖିଲେ ଆମେ ତାକୁ କ'ଣ ତାଙ୍କୁ କୃପା କରିବା ପରିବର୍ତ୍ତେ ଆମେ ଡିରାଇଟ୍ କରିବୁ ତାଙ୍କୁ ଛଟା ପ୍ରୟାସ କରିବା ଏବଂ ଯେଉଁମାନେ ଆମର ସମାଜ ସ୍ତରରେ ଅଛନ୍ତି ତାକୁ ଦେଖିଲେ ଆମେ ମୈତ୍ରୀ କରିବା ପରିବର୍ତ୍ତେ ତାକୁ କ'ଣ କରିବା ଆମର ଗର୍ବ ଏଭଳି ଭାବରେ ଆମେ ଆମକୁ ପ୍ରତ୍ୟେକ କରୁନାହିଁ ତେଣୁ ତଥାପି ନାରଦଙ୍କୁ ପରୀକ୍ଷା କରୁଥିଲେ ଯୁବ କହିଲେ ନା ନା ଆପଣ ଯେଉଁ କଥା କହିଲେ କଥା କହୁଛନ୍ତି କିନ୍ତୁ ମୋର ହୃଦୟ କ'ଣ ମୋର ହୃଦୟ ଛିଦ୍ର ହୋଇଯାଇଛି ସୁରୁଚି ସୁରୁଚା ବାଣିଆ ସୁରୁଚିଙ୍କ କଥାରେ ମୋର ହୃଦୟ ଭେଦ କରିଯାଇଛି ହୃଦୟକୁ ଛିଦ୍ର ହୋଇଯାଇଛି ତେଣୁ ଆପଣ ପ୍ରତି ମୋ ପାଖରେ ରହିପାରୁନାହିଁ ଭଗବାନଙ୍କ ଉପରେ କୁହନ୍ତୁ ଭଗବାନ ଆରାଧନା ମୁଁ କରିବି ମୋର ଇଚ୍ଛା ରହିଛି ମୁଁ ଚାହୁଁଥିଲି ବିରାଟ ରାଜ୍ୟ ତାଙ୍କର ଯେଉଁ ପିତା ଭୂତାନ ପାଦଙ୍କ ଠାରୁ ଆହୁରି ବଡ଼ ରାଜ୍ୟ ଭୂତାନ ପାଦଙ୍କ ପିତା ସ୍ୱାମୀମାନଙ୍କ ଠାରୁ ଆହୁରି ବଡ଼ ରାଜ୍ୟ ସ୍ୱାମୀମାନଙ୍କ ପିତା ବ୍ରହ୍ମାଙ୍କ ଠାରୁ ଆହୁରି ବଡ଼ ରାଜ୍ୟ ଚାହୁଁଥିଲେ ବିରାଟ ରାଜ୍ୟ ଚାହୁଁଥିଲେ ସେ ତେଣୁ ନାରଦ ମୁନି ପରୀକ୍ଷାରେ ଯୁଗ ଉତ୍ତୀର୍ଣ୍ଣ ହୋଇଗଲେ ଉପଦେଶ ଦେଲେ ତାଙ୍କୁ ଜ୍ଞାନ ଉପଦେଶ ଦେଲେ ତାଙ୍କୁ ମନ୍ତ୍ର ଦେଲେ ଓଂ ନମୋ ଭଗବତୀ ବାସୁଦେବାୟ ଏଭଳି ଭାବରେ କଲେ ଛୋଟ ପିଲା ପାଞ୍ଚ ବର୍ଷ ବାଳକ ଗଲେ ମଧୁବନ କଲେ ବୃନ୍ଦାବନକୁ ଯାଇ ବସିଲେ ଏ ସ୍ଥାନ ବି ଅଛି ଭୂଗୋଳ ପିଲାକୁ କହିଦେଉଛି ତାକୁ ସେଇଠି ତପସ୍ୟା କରିଥିଲେ ଛଅ ମାସରେ ଭଗବାନ ପ୍ରାପ୍ତ ହୋଇଗଲେ କେତେ କଠିନ ତପସ୍ୟା କରିଥିଲେ ଛୋଟ ପିଲା ତେଣୁ ଭଗବାନ ଯେତେବେଳେ ଆସି ପହଞ୍ଚିଗଲେ ସେତେବେଳେ ଇଏ ତାଙ୍କର ଭଗବାନଙ୍କୁ ସ୍ତୁତି କରିବା ପାଇଁ ଚାହୁଁଛନ୍ତି କିନ୍ତୁ ତାଙ୍କର ଜ୍ଞାନ ଆସୁନାହିଁ କ'ଣ ସ୍ତୁତି କରିବେ ପାଞ୍ଚ ବର୍ଷ ବାଳକ ଷାଠିଏ ଅର୍ଥ ଛଅ ମାସ ଅଧିକା ହୋଇଗଲାଣି ଆଗ କରିବା ତେଣୁ ଭଗବାନ ତାଙ୍କର ଯେଉଁ ସଂଖ ରହିଛି ଦିବ୍ୟ ସଂଖ ପ୍ରତିଜନ୍ୟ କେଶ ଏସବୁ ଦିବ୍ୟ ସଂଖ ଭଗବାନଙ୍କର ଭଗବାନ ସେ ସଂଖରେ ତାଙ୍କୁ ଛୁଇଁ ଦେଲେ ତା କାଳରେ ଛୁଆଁ ଦେଲେ ଶୁଣୁଛେ ଏସବୁ ଏସବୁ ମୃତ ଭଳି ମୃତ ଭଳି ଇଣ୍ଡିଆରେ ଆମେ ସବୁ ଆପଣ ଦେଖୁଛୁ ବହୁତ କଥା ସେଇଭଳି ଭାବରେ, କିନ୍ତୁ ଗୃହ ଅନୁଭବ କରୁଛନ୍ତି ହୃଦୟ ଭିତରେ ପ୍ରବେଶ କଲେ ଯେଉଁ ଅସ୍ତପ୍ରବିଶ ଅନ୍ତରରେ ଆପଣ ପ୍ରବେଶ କଲେ ଭାତ ମୁଁ ପ୍ରସୁଦ୍ଧ ଆମର ବାତ ଇତ୍ୟାଦି ସବୁ ରହିଛି, କଥା କହିବାର ଶକ୍ତି, ଦେଖିବାର ଶକ୍ତି, ଶୁଣିବାର ଶକ୍ତି ବା ଏସବୁ ବିଭିନ୍ନ ଯେଉଁ ଶକ୍ତି ରହିଛି ଆମର ଦଶଟି ଇନ୍ଦ୍ରିୟ ରହିଛି, ଏସବୁ ଇନ୍ଦ୍ରିୟ ଯେଉଁ ଶକ୍ତି ରହିଛି ଏସବୁ ପ୍ରସୁପ୍ତା ହେଇକି ରହିଥିଲା, ପ୍ରକୃଷ୍ଟ ରୂପରେ ଶୋଇକି ରହିଥିଲା। ସେଥିପାଇଁ ଆମେ କହୁଛୁ ଓମ୍ ଜ୍ଞାନ ତୁମିରାନ୍ ଦକ୍ଷ ଜ୍ଞାନ ଜ୍ଞାନ ଛଡ଼ା ପେୟା ଚକ୍ଷୁ ଜ୍ଞାନ ଚକ୍ଷୁ ଗୃହ ଆଗକୁ ଦେଖୁଥିଲେ, କିନ୍ତୁ ଗୁରୁଦେବଙ୍କ ସ୍ୱପ୍ନରେ ଗଲେ ସେ ଆମକୁ ଦେଖେଇବେ କେମିତି କେତେ କରିବ କି ଚକ୍ଷୁ ଦେବେ ଲଗେଇବେ ଆମ ଚକ୍ଷୁରେ, ତାପରେ ଆମେ ଦେଖିପାରିବା ପ୍ରକୃତ ବସ୍ତୁ ଦେଖିପାରିବା ଯେ ଭଗବାନଙ୍କର କୃପା ପ୍ରାପ୍ତ ହେଇକି ଗୃହଙ୍କର ଅନୁଭୂତି ସେଇଟା ସବୁ ଇନ୍ଦ୍ରମାନେ ଯେଉଁ ରହିଛନ୍ତି ଇନ୍ଦ୍ରମାନେ ସବୁ ପ୍ରସୁପ୍ତ ହେଇକି ରହିଛନ୍ତି ରହିଥିଲେ, କିନ୍ତୁ ଆମେ ଜାଗ୍ରତ ହେଲେ ସେ ଅନୁଭବ ସେମାନେ କଲେ ଇନ୍ଦ୍ରମାନେ କିଛି ପ୍ରାପ୍ତ ହେବେ ତାଙ୍କୁ ସେ ଅନୁଭୂତି ଆସିବ ସେ ପୂର୍ବର ଅବସ୍ଥା ନିଜ ଏହି ଅବସ୍ଥାକୁ ଦେଖିଲେ ଜାଣିପାରିବେ ସେମାନେ ସଫା ଜାଣିପାରିବେ। ତେଣୁ ଯୁବ କହୁଛନ୍ତି ଯେଉଁ ଅନ୍ତଃପ୍ରଦେଶ ମାଦ ଭୀମ ପ୍ରସୁପ୍ତ ସଞ୍ଜୀବ ଭଗବାନ ଶକ୍ତି ରହିଛି ଆପଣ ଶକ୍ତି ରହିଛି ସେସବୁ ଆମର ଇନ୍ଦ୍ରିୟମାନଙ୍କୁ ସେ ଜୀବନଦାନ କରିବେ ସଞ୍ଜୀବ ହେଇଛି ଭଗବତ ଗୀତାରେ ଭଗବାନ କହିଲେ ଜୀବନ ସର୍ବଭୂତ ହେଇଛି ସମସ୍ତ ଭୂତରେ ସମସ୍ତ ମନୁଷ୍ୟମାନଙ୍କ ସମସ୍ତ ପ୍ରାଣୀମାନଙ୍କ ଉପରେ ମୋ ଜୀବନ ସବୁ ଜୀବନ ଜୀବନ ସର୍ବଭୂତ ହେଇଛୁ ତେଣୁ ଇଏ ସଞ୍ଜୀବ ହେଇଛି ଅଖିଳ ଶକ୍ତି ଦ୍ୱାରା ସୁଧାନ ଭଗବାନଙ୍କ ଏତେ ଶକ୍ତି ରହିଛି ଏବଂ ଅନ୍ୟ ହସ୍ତଚରଣ ଶ୍ରବଣ ଯୋଗା ଦେବି ଖାଲି ମୋର ଭଜନକୁ ଯେ ଜାଗ୍ରତ କଲେଣି ତା ନୁହଁ ଆଉ ଯେତେ ସବୁ ଇନ୍ଦ୍ରିୟ ଆମର ଅଛନ୍ତି ଅନ୍ୟ ହସ୍ତ ଚରଣ ଶ୍ରବଣ ଯୋଗା ଦେବି ଯେତେ ସବୁ ପ୍ରସୁଯାକ ଇନ୍ଦ୍ରିୟକୁ ଜାଗ୍ରତ ହୋଇଗଲା ଯୁବଙ୍କର ସେ ଅନୁଭବ କରୁଛନ୍ତି ଭଗବାନଙ୍କ ଅନୁଭୂତି ପୂର୍ବର ଅବସ୍ଥା ଏବଂ ବର୍ତ୍ତମାନର ଅବସ୍ଥା ତେଣୁ ସେ କହୁଛନ୍ତି ପ୍ରାଣା ନମ ଭଗବତ ପୁରୁଷାୟ ପୂଜା ତେଣୁ ମୁଁ ପ୍ରଭୁ ଆପଣଙ୍କୁ ପ୍ରଣାମ କରୁଛି ଏହି ଅନୁଭବ ତାଙ୍କର ଆସୁଛି ଭଗବାନଙ୍କର ଅନୁଭୂତି ପୂର୍ବରୁ ଆଉ ଯାହା ସବୁ ଆମର ସବୁ ରହିଛି ସବୁ ବହୁତ ବଡ଼ ବଡ଼ ବୈଜ୍ଞାନିକ ଅଛନ୍ତି କେତେ କ'ଣ ସବୁ ରହିଛନ୍ତି ସେସବୁ ଯେଉଁ ସ୍ୱପ୍ନରେ ଦେଖିଲା ଭଳିଆ କଥା ସବୁ ଯେମିତି ସ୍ୱପ୍ନ ଭଳି ସୁପ୍ତ ହେଇକି ରହିଛନ୍ତି କିନ୍ତୁ ଭଗବତ ଅନୁଭୂତି ଲାଭ କଲେ ଜଣେ ସେ ଜାଣିପାରିବ ତାହେଲେ ଜାଗ୍ରତ ହେଲା ତେଣୁ ଏଇଟାକୁ ସେ ଦେଖିଲେ ଦେଖିଲେ ମାନେ ଯେଉଁ ରହିଛନ୍ତି ଇଏ ଯେଉଁ ଭବରୋଗ ଭବରୋଗରେ ରହିଛନ୍ତି ନିର୍ଦ୍ଧିତ ଅବସ୍ଥାରେ ରହିଛନ୍ତି ମାୟାରେ ଶୋଇକି ରହିଛନ୍ତି ସେମାନେ ତେଣୁ ତାଙ୍କୁ ଜାଗ୍ରତ କରିବା ପାଇଁ ତାଙ୍କ ଭବରୋଗ ଦୂର କରିବା ପାଇଁ ମରାଠ ସବୁ ସାକ୍ଷାତ ଯୋଗ ବହୁତ କଲେ ଅଧ୍ୟକ୍ଷ ଯେ ଇନ୍ଦ୍ରିୟମାନଙ୍କୁ ଉଦ୍ଧାର ଯେଉଁ ଭଗବାନ ତାଙ୍କୁ ଏ ଯୋଗରେ ମୁକ୍ତ ହେବା ପାଇଁ ଔଷଧ ଦେଲେ ମାତୃ ପଶୁ ସାକ୍ଷାତ ଯୋଗ ଗୋପସ୍ୟ ଆଉ ଯାହା ଲୋକମାନେ ଜାଣନ୍ତି ନାହିଁ ତେଣୁ ବିଦ୍ୱାନ ଚକ୍ରୀ ସାହିତ୍ୟ ସଂହିତା ବିଦ୍ୱାନ ବ୍ୟାସଦେବ ଏହି ସାକୃତ ସଂହିତା ଭାଗବତ ରଚନା କଲେ ସାକୃତ ସଂହିତା ବର୍ତ୍ତମାନଙ୍କର ଇଏ ବର୍ତ୍ତମାନ ପ୍ରିୟ ସଂହିତାଣାୟା ଯେଉଁ ସଂହିତା ଏଭଳି କେବଳ ଶୁଣିବା ପାଇଁ ଆରମ୍ଭ କରୁଛନ୍ତି କିନ୍ତୁ ଯେଉଁମାନେ ପୂର୍ଣ୍ଣ ଭାବରେ ଶୁଣୁଛନ୍ତି ତାଙ୍କ କଥା ଛାଡ଼ନ୍ତି ଯେଉଁମାନେ କେବଳ ଶୁଣିବା ପାଇଁ ଆରମ୍ଭ କରୁଛନ୍ତି ଯଶାଙ୍କୁ ଶୁଣାଣାୟା ସ୍ନେହ କରନ୍ତି କୃଷ୍ଣ ଯେଉଁ ଦେଖିଥିଲେ ଅବଶ୍ୟ ପୁରୁଷ ପୂର୍ଣ୍ଣ ସେ ହେଉଛନ୍ତି କୃଷ୍ଣ ସେହି କରମ ପୁରୁଷଙ୍କ ପ୍ରତି ଉପଗତି ଭକ୍ତି ଆସିବ କେବଳ ଶୁଣିବା ମାତ୍ରକେ ଆଉ ଯେଉଁମାନେ ପୂର୍ଣ୍ଣ ଭାବରେ ଶ୍ରମଣ କରିଛନ୍ତି କେବଳ ଶୁଣିବା ମାତ୍ରେ ଭକ୍ତି ଉତ୍ପାଦ ଜିନିଷ ଭକ୍ତି ଉତ୍ପନ୍ନ ହେବ ଭକ୍ତି ଉତ୍ପନ୍ନ ହେଲେ କ'ଣ ହେବ ଶୋକ ହେଉଛି ମୋର ରୋଗ ମୋର ରୋଗର ଲକ୍ଷଣ ହେଉଛି ତିନୋଟି ଶୋକ ମୋହ ଭୟ ଭୟ ଶୋକ ହେଉଛି ଅତୀତ ବସ୍ତୁ ପାଇଁ ଯାହା ଥିଲା ଚାଲିଗଲା ଶୋକ ମୋହ ହେଉଛି ବର୍ତ୍ତମାନର ଯେମିତି ଅର୍ଜୁନଙ୍କର ମୋହ ହୋଇଯାଇଥିଲା ଭଗବାନଙ୍କୁ ପ୍ରାଣ ପ୍ରାପ୍ତ ହୋଇକି ତେଣୁ ଇଏ ଭଗବାନ ହେଉଛନ୍ତି ତାଙ୍କର କୌଣସି ବୌଦ୍ଧିକ ମଳ ତାଙ୍କ ପାଖରେ ନାହିଁ। ଏହା ସହିତ ଆମେ ତାଙ୍କର ଅର୍ଥ କରିଛନ୍ତି ସୁଦର୍ଶନ ହେଉଛନ୍ତି ଧର୍ମାତ୍ମାନେ ଆପଣ ସ୍ୱୟଂ ଧର୍ମ ତେଣୁ ଧର୍ମ ହେଉଛି କ'ଣ ଶରଣାଗତକୁ ଶରଣ ଦେବେ ହେଉଛି ଧର୍ମ ମୁଁ ଶରଣ ନେବି ନେବି ନାହିଁ ଶରଣ ନେବେ ଶରଣା ଶରଣ ନେବି ଏମିତି ହେଉଛି ଧର୍ମ ଆପଣଙ୍କୁ ଶରଣ ପ୍ରଦାନ କରିବେ ସେଥିପାଇଁ ସେ ଉଦ୍ଦେଶ୍ୟରେ ଉଭୟ ପଦ ଆମ କୃଷ୍ଣ ଉଦାୟ ବ୍ରହ୍ମେ ପରମାତ୍ମାନେ ବ୍ରହ୍ମ ସେ ବହୁତ ଅର୍ଥ ରହିଛି ବ୍ରହ୍ମ ଏମିତି ବ୍ରହ୍ମ କିନ୍ତୁ ସେ ବ୍ରହ୍ମ ଆପ୍ ରହିଛି ଆମ ଚରଣ ବ୍ରହ୍ମ ସେ ହେଉଛନ୍ତି ପରମ ବ୍ରହ୍ମ ଜୀବ ବ୍ରହ୍ମ ପରମ ବ୍ରହ୍ମ ଆପ୍ ରହିଛି ହେଇପାରିବେ ବ୍ରହ୍ମ ବ୍ରହ୍ମ ସତ୍ୟ ପୂର୍ଣ୍ଣ ଭଗବାନ ସତ୍ୟ ଅର୍ଥରେ ଚାରିଟା କହିବେ ପୂର୍ଣ୍ଣ ଭଗବାନ ବ୍ରହ୍ମ ଏଭଳି ଭାବରେ ବ୍ରହ୍ମ ସତ୍ୟ ଅନେକ ଅର୍ଥ ରହିଛି ତେଣୁ ବ୍ରହ୍ମ ସାଧାରଣତଃ ଆମେ କହିଲେ ବୁଝିବା କ'ଣ ନା ବ୍ରହ୍ମ ହେଉଛନ୍ତି ଭଗବାନଙ୍କ ଅଙ୍ଗକାନ୍ତି ବ୍ରହ୍ମ ହିଁ ପ୍ରତିଷ୍ଠା ଯୋଗାଧ୍ୟାୟ ଭଗବତ ଭଗବାନ କହିଲେ ଯେଉଁମାନେ ଜ୍ଞାନୀମାନେ ସେମାନେ ଜ୍ଞାନର ଅନ୍ତିମ ସ୍ତରରେ ଯେତେବେଳେ ପହଞ୍ଚନ୍ତି ସେତେବେଳେ ସେମାନେ ଜାଣନ୍ତି ଭଗବତ ଅନୁଭୂତି ତାଙ୍କର ହୁଏ କିଭଳି ଭାବରେ ଅଧ୍ୟ ସତ୍ୟ ଅଧ୍ୟ ସତ୍ୟର ଅନୁଭୂତି କିଭଳି ହୁଏ ନା ବ୍ରହ୍ମ ଅନୁଭୂତି ହୁଏ ବ୍ରହ୍ମ କହିଲେ ଏ ଜ୍ୟୋତି ଭଗବାନଙ୍କ ଶରୀରରୁ ନିର୍ଗତ ଜ୍ୟୋତି ଯଶ୍ୟ ପ୍ରଭାବ ଜଗଦଣ୍ଡ କୋଟି ଯେଉଁଠି ଜଗଦଣ୍ଡ ରହୁଛି ସେ ଭଗବାନଙ୍କର ଜ୍ୟୋତି ଆସୁଛି ଏ ବ୍ରହ୍ମ ମଧ୍ୟ ଭଗବାନଙ୍କ ଅଂଶ ଆମେ ବ୍ରହ୍ମ କିନ୍ତୁ ଆମେ ଏ ଭୌତିକ ଜଗତରେ ଆମର ପଦ ନେଇଯାଇଛି ତେଣୁ ସେ ହେଉଛି ବ୍ରାହ୍ମଣୀ ବ୍ରାହ୍ମଣୀ କହିଲେ ଅପରିଚ୍ଛନ୍ୟାୟ ତାଙ୍କର ସୀମା ନାହିଁ ଏତିକି ତାଙ୍କର ସୀମା ଏତିକି କୋଟି କୋଟି ଯୋଜନା ସୀମ ଅପରିଚ୍ଛନ୍ୟାୟ ଏ ଜ୍ଞାନୀମାନେ ଏ ପ୍ରାଥମିକ ସ୍ତରରେ ଜ୍ଞାନୀମାନଙ୍କର ଅନ୍ତିମ ସ୍ତର ହେଉଛି ବ୍ରହ୍ମ ଅନୁଭୂତ କରନ୍ତି ସେମାନେ ବ୍ରହ୍ମଠାରୁ ଆଉ ଉଦ୍ଧ ଜାଣିପାରନ୍ତି ନାହିଁ ସେମାନେ ସେଥିପାଇଁ ଭଗବାନ ଭଗବତ ଗୀତାରେ କହିଲେ ଅବ୍ୟକ୍ତମ ଡକ୍ଟର ମହାପ୍ରମାନ ଅଭୁଦୟ ପରମ ଭାବ ମଦାନନ୍ଦ ଅନୁଭୂତ ମହାଭୟମ ଅନୁତମ ଯେଉଁମାନେ ଜ୍ଞାନୀମାନେ ସେମାନେ ପ୍ରକୃତରେ ତାଙ୍କର ବୁଦ୍ଧି ଶୁଦ୍ଧ ହେଇନାହିଁ ପୂର୍ଣ୍ଣଭାବେ ଶୁଦ୍ଧ ହେଇନାହିଁ ଅବୁଦୟ ମାନେ କୁହାଯାଉଛି ଅବୁଦୟ ବିଭିନ୍ନ ପ୍ରକାର ବୁଦ୍ଧିର ସ୍ଥଳ ଭଗବାନଙ୍କ ଯେଉଁମାନେ ଅବୁଦୟ ଯଦି ତାଙ୍କର ବୁଦ୍ଧି ଅଛି ବ୍ରହ୍ମ ଚିନ୍ତନ କରୁଛନ୍ତି ଜ୍ଞାନୀ ସେମାନେ ବୁଦ୍ଧି ରହିଛି କିନ୍ତୁ ସେଇଟା ଯେଉଁ ନୁହଁ ଶୁଦ୍ଧ ବୁଦ୍ଧି ନୁହଁ ତେଣୁ ସେମାନେ କ'ଣ କରନ୍ତି ନା ସେମାନେ ବହୁତ କଷ୍ଟ ସ୍ୱୀକାର କରିକି ବ୍ରହ୍ମ ଚିନ୍ତନ କରିପାରି ଅନ୍ତିମରେ ଉପନିଷଦ ଇତ୍ୟାଦି ଅଧ୍ୟୟନ କରି ଅନ୍ତିମରେ ବ୍ରହ୍ମସ୍ଥାନ ପ୍ରାପ୍ତ ହୁଅନ୍ତି ବ୍ରହ୍ମ ଆନନ୍ଦ ରହିଛି ଯେତିକି ଆନନ୍ଦ ସେ ବ୍ରହ୍ମାନନ୍ଦ ଭୌତିକ ଜଗତ ମଧ୍ୟ ବ୍ରହ୍ମ ତା'ର ବ୍ରହ୍ମଲୋକ ପର୍ଯ୍ୟନ୍ତ ଗଲେ ମଧ୍ୟ ବ୍ରହ୍ମାଲୋକ ପର୍ଯ୍ୟନ୍ତ ଯେଉଁ ଆନନ୍ଦ ରହିଛି ଗୋଟିଏ 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 ଉନ୍ନତ ଲୋକ ବୁଲେ ଶହେ ସବୁ ଅଧିକ ଆନନ୍ଦ ଯେମିତି ପ୍ରାପ୍ତ ହେବ ବ୍ରହ୍ମାଲୋକର ଯେଉଁ ଆନନ୍ଦକୁ ଆଚାର୍ଯ୍ୟମାନେ କୁହନ୍ତି ଭଗବାନ ଗୋଟିଏ ସଂକ୍ଷେପରେ ବର୍ଣ୍ଣନା କରିଦେଲେ ଯେ ସହସ୍ର ଯୁଗ ପର୍ଯ୍ୟନ୍ତ ମହର୍ଯ୍ୟ ଭ୍ରମଣ ବିଜୁ ତାଙ୍କର ଗୋଟିଏ ଦିନ ହେଉଛି ସହସ୍ର ଯୁଗ ଏକ ହଜାର ଯୁଗ ଏଇଥିରେ ଆମେ ଜାଣିବା ବ୍ରହ୍ମଲୋକର ଯେଉଁ ଐଶ୍ୱର୍ଯ୍ୟ ରହିଛି କିନ୍ତୁ ଏ ଐଶ୍ୱର୍ଯ୍ୟଠାରୁ କୃତ୍ରିମ ଅଧିକ ହେଉଛି ବ୍ରହ୍ମାନନ୍ଦ ବ୍ରହ୍ମାନନ୍ଦ ତେଣୁ ଜ୍ଞାନୀମାନେ ସେଇ ବ୍ରହ୍ମାନନ୍ଦ ପ୍ରାପ୍ତ ହେଇପାରନ୍ତି ଏଇ ଆମେ ଅନ୍ତିମ ସ୍ତର ପ୍ରାପ୍ତ ହେଲେ ଆଉ କିଛି ଅର୍ଥ କିଛି ନାହିଁ ସେ କହନ୍ତି ଭଗବାନଙ୍କୁ ଯଦି କହିବ ଭଗବାନ ଜଣେ ଅଛନ୍ତି ଭଗବାନ ସେ ଅବ୍ୟକ୍ତ ଭଲ ହେଉଛନ୍ତି ସେ ଅବ୍ୟକ୍ତ ତାଙ୍କର ରୂପ ନାହିଁ ଅବ୍ୟକ୍ତ କିନ୍ତୁ ସେ ମଝିରେ ମଝିରେ ଆସନ୍ତି ଗୁରୁତ୍ୱ ବହନ କରି ଆସନ୍ତି ଅବ୍ୟକ୍ତଙ୍କ ପୁନଃପୂର୍ଣ୍ଣ ଅନ୍ୟତମା ବୁଦ୍ଧ ଭଗବାନଙ୍କର ଆତ୍ମ ସ୍ଥିତିରେ ସେମାନେ ଜାଣିପାରନ୍ତି ନାହିଁ ତେଣୁ ଇଏ ଯେଉଁମାନେ ଜ୍ଞାନ ମାର୍ଗରେ ଅଗ୍ରସର ହେଇକରି ଏ ସ୍ତର ପ୍ରାପ୍ତ ହେବେ ଆଉ ଉଦ୍ଦେଶ୍ୟ ଯାଇପାରିବେ ନାହିଁ ଭଗବାନ କହିଲେ ଗୁରୁନାମନ୍ତେ ଜ୍ଞାନ ବା ମା ପ୍ରକୃତି ବା ମହାତ୍ମା ଦୁର୍ଲଭ ଗୁରୁଜନ୍ମ ପରେ ଆମର ଶରୀର ମଧ୍ୟ ଆତ୍ମା ସବୁଠାରେ ସେ ରହିଛନ୍ତି, ପରମାତ୍ମା ରହିଛନ୍ତି, ଅଣ୍ଡାଙ୍କର ପରମାଣୁ ଚାଙ୍କର ଏମିତି କେଉଁଠି ନାହିଁ ଯେଉଁଠି ଭଗବାନ ନାହାନ୍ତି, ପରମାତ୍ମା ନାହାନ୍ତି, ସେଠାରେ ଭଗବାନ ଅଛନ୍ତି ପରମାତ୍ମା ଉପରେ, ଅଣ୍ଡାଙ୍କର ପରମାଣୁ ଚାଙ୍କର ପରମାତ୍ମା ଉପରେ ସେ ରହିଛନ୍ତି। ସୁଦର୍ଶନ କହୁଛନ୍ତି ପରମାତ୍ମାର ଅର୍ଥ ହେଉଛି ଜୀବ ସତ୍ତାୟ, ରହିଛି ଭଗବାନ ପରମାତ୍ମା ଉପରେ ରହିକରି ଆମେ ଜ୍ଞାନ ପ୍ରଦାନ କରୁଛନ୍ତି, ଭଗବାନଙ୍କ ସହାୟତା ଯିବା ପାଇଁ ଭଗବାନ ସବୁ ପ୍ରକାର ବ୍ୟବସ୍ଥା କରୁଛନ୍ତି, ତାହା ତାଙ୍କ ଗୁରୁ ଜନ୍ମ ମାଧ୍ୟମରେ ଭଗବାନ ସବୁ ପ୍ରକାର ବ୍ୟବସ୍ଥା କରୁଛନ୍ତି ତାଙ୍କ ସହାୟତା ଯିବା ପାଇଁ, କିନ୍ତୁ ଆମେ ଯାଉନାହିଁ। ଘୋଷଣା କରାଯାଇଥିଲା ବୃକ୍ଷରେ ଦୁଇ ପକ୍ଷୀ ରହିଛନ୍ତି, ଗୋଟି ପକ୍ଷୀ ସେ ବୃକ୍ଷର ଫଳ ପାଉଛି, କେତେବେଳେ ସୁଖ ପାଉଛି, କେତେବେଳେ ଦୁଃଖ ପାଉଛି, ବିଭିନ୍ନ ପ୍ରସର ରହିଛି ସେଥିରେ ଫଳରେ। ଏହିଭଳି ଭାବରେ ଭଗବାନ ଲକ୍ଷ୍ୟ କରିଛନ୍ତି, କେବେ ମୋ ପାଖକୁ ଆସିବ, କେବେ କରିଛନ୍ତି ଜୀବ ସୂଚନା ଅସୁବିଧା ଉପରେ ରହିଛନ୍ତି, ଏଭଳି ସୁବିଧା ଉପରେ ଅଛନ୍ତି। କିନ୍ତୁ ଏହି ଅଧ ଅବସ୍ଥାରୁ ମୃତ ଅବସ୍ଥା ନେବା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରୁଛନ୍ତି, କିନ୍ତୁ ଆମେ ଗ୍ରହଣ କରୁନାହିଁ, କିନ୍ତୁ ଭାବିଛି ଆମ ଛାଡ଼ିଦେଉନାହିଁ। ଦିନ ପର୍ଯ୍ୟନ୍ତ ଆମେ କହୁଥିଲେ ଜଗତ ଛୁଆ, ସେ ମଧ୍ୟ ଆମ ସହିତ ରହିଥିଲେ, ପରମାତ୍ମା ରୂପେ ରହିଛନ୍ତି ସେ ପରମାତ୍ମା। ତେଣୁ ସୁଦର୍ଶନ କହୁଛନ୍ତି ଜୀବ ସତ୍ତାୟା, ଯେଉଁ ଯଦି ଯେଉଁ ସ୍ତୁତି କରୁଛନ୍ତି ତା ଭାବ ହେଉଛି ଏଇଟା, ପରମାତ୍ମା ସତ୍ତ୍ୱରେ ଅନେକ ଅର୍ଥ ରହିଛି, କିନ୍ତୁ ଏଇ ଭାବ ହେଉଛି କ'ଣ ନା ଆମର ସତ୍ତା, ମୁଁ ସାହାଯ୍ୟ କରିବି, ସତ୍ତା ସାହାଯ୍ୟ କରିବି, ମୋର ଗୌରବ ସମସ୍ତ କଥା କହୁଥିଲେ, ସମୟ ନାହିଁ ପିଲାଟା ଯାଇକିରି କରିବ, ପିଲା ସେ ସ୍କୁଲକୁ ଯାଏ, ପଣ ଦେଇକି ଯାଉଥିବ ସ୍କୁଲରେ ସବୁ ରହିଛନ୍ତି, ଆଉ ଗଲାବେଳେ ସବୁବେଳେ ତଳେ କରୁଥିବ ସିଏ, ପିଲା କହିବ ମା ଭୟ ଲାଗୁଛି, ବାପା ନାହାନ୍ତି, ଭୟ କରୁଥିବ, ଭାଇ ଅଛି ପୁରା ଯିବି, କ'ଣ ନାହାନ୍ତି ଗୋପାଳ ଅଛି, ଗୋପାଳ ଅଛି, ଯାଇକିରି ସେ ଯେତେବେଳେ ଭୟ କରିବ ଗୋପାଳ ଡାକି ଗୋପାଳ ଆସି ପହଞ୍ଚିବେ, ଗୋପାଳ ସେ ଖେଳିବେ ତାଙ୍କ ସହିତ। ସେ ସରଳ ଇଏରେ ତେଣୁ ସ୍କୁଲରେ ଗୋଟେ ଦିନ କ'ଣ ହେଇଛି, ଫେଷ୍ଟିଭାଲ୍ ହେଉଛି, କୁହାଗଲା କିଏ କ'ଣ ଆଣିବ, ସବୁ ପିଲା କହିଲା ମୁଁ ମା'ଙ୍କୁ ପଚାରି କହିବି, କିଏ କ'ଣ ଆଣିବି କହିଲେ, ମା କହିଲେ ତୁ ପଚାରି, ତୁ ଭାଇକୁ ପଚାରି, ସେ ଯାହା କହିବୁ ଦେବୁ ପଚାରିଛୁ, କିନ୍ତୁ ଭାଇକୁ ପଚାରିଲେ କ'ଣ ଦେବା, ଫେଷ୍ଟିଭାଲ୍ ହେବ ମାନେ ସୁବିଧା, ତୁ କହିବୁ ମୁଁ ଗୋଟେ ଦେବି କ୍ଷୀର, କ୍ଷୀରି ଦେବି। ତେଣୁ ଏଇଭଳି ଭାବରେ କହିଲେ ଫେଷ୍ଟିଭାଲରେ ସେ ଆସିଲେ ଦୁଇ ଜଣ ସବୁ ଆଣିକି ଆସିବୁ, ପିଲା ଅଛନ୍ତି ସେଠି ଇଏ ଗୋଟେ ଛୁଟିଆ ପାତ୍ରରେ କିଣି ନେଇକି ଯାଉଛନ୍ତି, କ'ଣ ସାହା ଦେଖିକି ଆସି ଦେଇଗଲେ ଇଏ କି କରିବେ, ତଥାପି ସେଠୁ ଦିଆ ହେଲା କହୁଛନ୍ତି, କୌଣସି କାରଣରୁ ସେ କ୍ଷୀରିକି ଇଏ କଲାବେଳକୁ ଇଏ ଆଣିଲେ ମଧ୍ୟ ପାଖରେ ଢାଳି ହେଇଗଲେ ମଧ୍ୟ ସରୁ ନାହିଁ, କିନ୍ତୁ ଯେତେ ଇଏ କଲେ ପୂର୍ଣ୍ଣ, କୌଣସି ଅପୂର୍ଣ୍ଣତା ନାହିଁ, ଯିଏ ନେଲା ମଧ୍ୟ ଆହୁରି ଅଧିକ ଆହୁରି ଅଧିକ ସଫା ଆମେ ସାହାଯ୍ୟ କରିବା ପାଇଁ ସେ ରହିଛନ୍ତି, କିନ୍ତୁ ଆମେ ତାଙ୍କର ସାହାଯ୍ୟ ଗ୍ରହଣ କରୁନାହିଁ, ଇଏ ହେଉଛି ଆମର ଦୌଭାଗ୍ୟ। ତାଙ୍କର ଯୋଗସୂଚନା ଅର୍ଥ ହେଉଛି ଅନିମାନ ଯୋଗ ଅଷ୍ଟ 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 ଯୋଗ ସିଦ୍ଧି ରହିଛି, ଅଷ୍ଟାଙ୍ଗ ମୁଖ୍ୟ ହେଉଛି ଆଠଟି ଅଷ୍ଟାଙ୍ଗ ଯୋଗ ସିଦ୍ଧି, ତେଣୁ ଅଷ୍ଟାଙ୍ଗ ଯୋଗ ରହିଛି, ଅଷ୍ଟାଙ୍ଗଡ଼ିମା ଲଗ୍ମା ଇତ୍ୟାଦି ବହୁତ ପ୍ରକାର ରହିଛି ଯୋଗେଶ୍ୱର ସିଏ ଅଭିନ୍ଦାଙ୍କୁ ଭଗବାନ କହିଲେ ଡକ୍ଟର ଯୋଗେଶ୍ୱର କୃଷ୍ଣ ଡକ୍ଟର ପାଠର ଡକ୍ଟର ସେ ବିଜୟ ହେଉଛି ଭଗବାନ ଯେତେ ପ୍ରତିମମ, ଯେଉଁଠି ଯୋଗେଶ୍ୱର ଅଛନ୍ତି ସେଇଠି ସବୁ ବିଜୟ ରହିବ, ସେଠି ସବୁ ମୃତ୍ୟୁ ରହିବ, ସେଠି ସବୁ ଐଶ୍ୱର୍ଯ୍ୟ ରହିବ, ସେ କୌଣସି ସନ୍ଦେହ ନାହିଁ। ମୋର ମତି ଏଇଟା ଯେ ଦିବ୍ୟ ଜ୍ଞାନ ପ୍ରାପ୍ତ ହୋଇଥିଲେ ସେ ସିନା ମଧ୍ୟ କହିଲେ, କିନ୍ତୁ ଧୃତରାଷ୍ଟ୍ର ଗ୍ରହଣ କରେ ନାହିଁ, ଏଠି ବର୍ତ୍ତମାନ କହିବେ ଇଏ ଅକ୍ରୋଡ଼ ଯାଇକି ମଧ୍ୟ ଭଗବାନ କହିବେ ଧୃତରାଷ୍ଟ୍ରକୁ, ସେ ମଧ୍ୟ ଗ୍ରହଣ କରିବେ ନାହିଁ, କଥା ଆସିବ। ତେଣୁ ଅଣିମାନ ଯୋଗାୟ ଜ୍ଞାନାତ୍ମନି, ଯୋଗାୟ ବ୍ରହ୍ମଣ ପରମାତ୍ମା ଯୋଗେଶ୍ୱରାୟ ଯୋଗାୟ, ସେ ଯେଉଁ ଯୋଗ ଯୋଗ କହିଲେ ଯୋଗ ସୁନ୍ଦର ଅର୍ଥ ହେଉଛି ଜ୍ଞାନାତ୍ମନି, ଉପରେ ଯୋଗକ୍ଷେମ ବାହାମି ହେଉଛି ଯୋଗକ୍ଷମକୁ ପ୍ରଦାନ କରନ୍ତି ଯୋଗରେ ଶବ୍ଦରେ ସୁଦର୍ଶନ କହୁଛନ୍ତି ଜ୍ଞାନାତ୍ମନେ ଜ୍ଞାନ ଜ୍ଞାନ ଘନ ସେ ଜ୍ଞାନ ପ୍ରଦାନ କରିବେ ଯିଏ ତାଙ୍କ ସହିତ ଯୁକ୍ତ ହେଇଯିବେ ତାଙ୍କ ସହିତ ଯୋଗ ହେଇଯିବ ତାଙ୍କର କୌଣସି ଅଜ୍ଞାନତା ରହିବ ନାହିଁ ତେଣୁ ସନାତନ ଗୋସ୍ୱାମୀ କହୁଛନ୍ତି କୃଷ୍ଣ ଭାଷାରେ ଯେ କୃଷ୍ଣାୟ ଭକ୍ତି ଉପାସୟ ଅର୍ଥ କୃଷ୍ଣ ଶବ୍ଦ ବ୍ୟବହାର କରାଗଲା କି ପ୍ରତିଦେବୀଙ୍କର ଭାବନା ହେଉଛି କ'ଣ ଯିଏ ଭକ୍ତ ଯିଏ ଭଗବାନଙ୍କୁ ଉପାସନା କୃଷ୍ଣଙ୍କୁ ଉପାସନା କରିବେ ଜ୍ଞାନୀମାନେ ଭଗବାନଙ୍କୁ କୃଷ୍ଣଙ୍କର ଉପାସନା କରିପାରିବେ ନାହିଁ ବା ଯୋଗୀମାନେ କୃଷ୍ଣଙ୍କର ଉପାସନା କରିପାରିବେ ନାହିଁ ପରମାତ୍ମାଙ୍କର ଉପାସନା କରିବେ ଯେ କୃଷ୍ଣଙ୍କର ଉପାସନା କରିବେ ସେଥିପାଇଁ କୃଷ୍ଣାୟ ବ୍ୟବହାର କରାଗଲା ଆମ କୃଷ୍ଣାୟ ଏବଂ ଶୁଦ୍ଧାୟ କହିଲେ ଦୃଶ୍ୟତୋବି ମାୟାଜିତାୟ ସେ ଦୃଶ୍ୟତୋବି କହିଲେ ଯଦି ଆମେ ତାଙ୍କୁ ଦେଖୁଛେ ସେ ମାୟା ନୁହନ୍ତି ଆମେ ଯାହା ସବୁ ଦେଖୁଛେ ମାୟା ବସ୍ତୁ ସବୁ ଦେଖୁଛେ ଭୌତିକ ଜଗତ ଯାହା ସବୁ ଟିକେ ତ୍ରିଗୁଣର କଥା ସବୁ ଚାଲିଛି ମାୟା ମାୟା ଜଗ କିନ୍ତୁ ଭଗବାନ ହେଉଛି ମାୟାତୀତ ତେଣୁ ସେ ଶବ୍ଦ ବ୍ୟବହାର କରାଗଲା ବିଶ୍ୱଜୀତ ମାୟାତୀତ ଶୁଦ୍ଧାୟ ବ୍ରହ୍ମଣ କହିଲେ ବ୍ରହ୍ମ କହିଲେ ବ୍ରହ୍ମ ହେଉଛନ୍ତି ଜ୍ଞାନୀ ଉପସ୍ଥାୟ କୃଷ୍ଣ ହେଉଛନ୍ତି ଭଗବାନ ଉପାସ୍ୟ ଆଉ ବ୍ରହ୍ମ ହେଉଛନ୍ତି ଜ୍ଞାନୀମାନଙ୍କ ଉପାସ୍ୟ ଏବଂ ପରମାତ୍ମାନେ କହିଲେ ଯୋଗୀ ଉପାସ୍ୟ ଯୋଗୀମାନେଙ୍କର ଉପାସନା ହେଉଛନ୍ତି ପରମାତ୍ମା ପରମାତ୍ମା ଉପରେ ଭଗବାନ ସମସ୍ତ ହୃଦୟ ମଧ୍ୟ ରହିଛନ୍ତି ଯୋଗୀମାନେ ଅନାବସ୍ଥିତ ଦକ୍ଷିଣ ମନସା ପ୍ରସନ୍ତି ଜଣେ ଯୋଗୀନ ଆଣ୍ଡରେ ଭଗବାନଙ୍କର ଏହି ପରମାତ୍ମାର ଦର୍ଶନ କରନ୍ତି ଇଏ ହେଉଛି ଭଗବତ ଅନୁଭୂତି ଏହିଭଳି ଭାବରେ ପ୍ରାଥମିକ ଅନୁଭୂତି ହେଉଛି ବ୍ରହ୍ମ ଅନୁଭୂତି ତା'ପର ଅନୁଭୂତି ହେଉଛି ପରମାତ୍ମା ଅନୁଭୂତି ତା'ପର ଅନୁଭୂତି ହେଉଛି ଭଗବତ ଅନୁଭୂତି ତିନି ପ୍ରକାର ଅନୁଭୂତି ରହିଛି ପ୍ରମେତି ପରମାତ୍ମା ଭଗବାନ ସପ୍ତତି କହୁଛନ୍ତି ତେଣୁ ଗୁରୁ ପ୍ରସାଦ ଯୋଗାନାମ ସତତ ପ୍ରାପ୍ତୁପାୟନ ଭକ୍ତ୍ୟାଦିନାମ ତେଣୁ ଏ ଯେଉଁ ରହିଛନ୍ତି ଭକ୍ତି ଦ୍ୱାରା ଉପାୟ ଇଏ ଭକ୍ତି ନ ଭକ୍ତି ଯୁକ୍ତ ନହେଲେ କେହି ତାଙ୍କର ଅନ୍ତିମ ଲକ୍ଷ୍ୟକୁ ପ୍ରାପ୍ତ ହୋଇପାରିବେ ନାହିଁ ଜ୍ଞାନୀମାନେ ମଧ୍ୟ ଯଦି ମଧ୍ୟ ଭକ୍ତି ଯୁକ୍ତ ନ ହେବେ ଭକ୍ତି ଯୁକ୍ତ ପ୍ରତିକନ୍ତି ଉପରେ ଇଏ ହେଉଛି ଜ୍ଞାନ ମିଶ୍ରା ଭକ୍ତି ଯଦି ଭକ୍ତି ଯୁକ୍ତ ନ ହେବେ ତାହେଲେ ସେ ବ୍ରହ୍ମ ଲୋକ ପ୍ରାପ୍ତ ହୋଇପାରିବେ ନାହିଁ ସେହିଭଳି ଭାବରେ ଅଷ୍ଟାଙ୍ଗ ଯୋଗୀମାନେ ଏଇଟା ହେଉଛି ଯୋଗ ମିଶ୍ରା ଭକ୍ତି ଅଷ୍ଟାଙ୍ଗ ଯୋଗମାନେ ସେମାନେ ଯଦି ଭକ୍ତି ଯୁକ୍ତ ନ ହେବେ ତାହେଲେ ସେ ପରମାତ୍ମା ଅନୁଭୂତି କରିପାରିବେ ନାହିଁ ଲାଭ କରିପାରିବେ ନାହିଁ ଆଉ ଭକ୍ତ ଉପାୟ ତତ୍ ଉପାୟ ସ୍ୱରୂପାୟ ଏ ଭାବରେ ଭାବେ ଭଗବାନ ସବୁ ଉପାୟ ପ୍ରଦାନ କରିବେ ଉପାୟ ତେଣୁ ଏଠି ଭଗବାନଙ୍କର ବିଭିନ୍ନ ପ୍ରକାର ବିଶେଷଣ ଦିଆଯାଇଛି ପ୍ରଧାନଙ୍କୁ ତିନୋଟି ବିଶେଷଣ ଦିଆଯାଇଛି ସନାତନ ଗୋସ୍ୱାମୀ କହୁଛନ୍ତି ବିଶେଷଣ ନା ଏସନ୍ ଯଥୋତ୍ତର ଶ୍ରେଷ୍ଠ୍ୟମ ଶରଣ ଗମନ ଯେତୁଥେ ଶ୍ରେଷ୍ଠ୍ୟମ ଭଗବାନଙ୍କର ଯେଉଁ ରହିଛି ବିଭିନ୍ନ ବିଶେଷଣ ରହିଛି ବ୍ରହ୍ମ ପରମାତ୍ମା କି ଭଗବାନ ଇଏ ଗୋଟେ ପରେ ଗୋଟେ ଶ୍ରେଷ୍ଠ ବସ୍ତୁ ତେଣୁ ଶରଣ ଯିବା ପାଇଁ ଏହି ଶ୍ରେଷ୍ଠ ବସ୍ତୁ ଯେଉଁମାନେ ଜ୍ଞାନୀମାନେ ବ୍ରହ୍ମ ଶରଣ ଯିବେ ଯୋଗୀମାନେ ସେମାନେ ପରମାତ୍ମାଙ୍କ ଶରଣ ଯିବେ ଭକ୍ତମାନେ ଭଗବାନଙ୍କ ଶରଣ ଯିବେ ଆଉ ଯେଉଁମାନେ ଭଗବାନଙ୍କ ଶରଣ ଯିବେ ସେମାନେ ଜ୍ଞାନ ଏବଂ ପରମାତ୍ମା ଦୁଇଟିଯାକ ଅନୁଭୂତି ସେମାନେ ପ୍ରାପ୍ତ ହେବେ କିନ୍ତୁ ଯେଉଁମାନେ କେବଳ ଜ୍ଞାନୀ ଯେଉଁମାନେ ଜ୍ଞାନୀ କେବଳ ଯେଉଁମାନେ କ'ଣ ଯେଉଁମାନେ ବ୍ରହ୍ମ ଅନୁଭୂତି ପ୍ରାପ୍ତ ହୋଇଛନ୍ତି ସେମାନେ ପରମାତ୍ମା ଅନୁଭୂତି ବା ଭଗବତ ଅନୁଭୂତି ପ୍ରାପ୍ତ ହୋଇପାରିବେ ନାହିଁ ଆଜିକି ଆସିଲେନି ଆଉ କ'ଣ କରିବା କୀର୍ତ୍ତନ କରିବାକୁ ଚାଲିବ ଦେଇଥିଲେ
Krishna Hare Hare Rama Hare